ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଦେଶର ଐତିହ୍ୟ ସହ ଜଡ଼ିତ ରହି ବିକଶିତ ଭାରତ ଲାଗି ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ସୋମନାଥ ସ୍ୱାଭିମାନ ପର୍ବରେ ହେଲେ ସାମିଲ। ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଓ ଓପିଡି କୋଠାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ରାଉରକେଲା ବିମାନ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କଲେ ପରିବହନ ସଚିବ। ଏବଂ ଯାଜପୁର ଜିଲ୍ଲାର ଉଦୟଗିରିଠାରେ ଆରମ୍ଭ ହେଲା ବୌଦ୍ଧଗୁରୁ ପଦ୍ମସମ୍ଭବ ସମାରୋହ ଏବଂ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ। ବିସ୍ତୃତ ସମ୍ବାଦ, ଦେଶର ଐତିହ୍ୟ ସହିତ ଜଡ଼ିତ ରହି ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗୁଜରାଟରେ ସୋମନାଥ ସ୍ୱାଭିମାନ ପର୍ବ ସମାରୋହରେ ଏକ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଏହି ପର୍ବ କେବଳ ଐତିହାସିକ ପୃଷ୍ଠଭୂମିକୁ ସ୍କରଣ କରିବା ନୁହେଁ, ବରଂ ପରବର୍ତ୍ତୀ ପିଢ଼ି ପାଖରେ ଦେଶର ସାଂସ୍କୃତିକ ସମୃଦ୍ଧିକୁ ପହଞ୍ଚାଇବାର ଏକ ପଦକ୍ଷେପ। ଭାରତୀୟ ସମାଜ ସନ୍ତୁଳିତ ଜୀବନଯାପନକୁ ପ୍ରାଧାନ୍ୟ ଦେଇଥାଏ। ସୋମନାଥ ମନ୍ଦିର ପ୍ରତି ରହିଥିବା ଶ୍ରଦ୍ଧା ଅନ୍ୟକୁ କ୍ଷତି ନୁହେଁ, ବରଂ ଭଲ ପାଇବା ପାଇଁ ମାର୍ଗ ପ୍ରଦର୍ଶନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୋମନାଥ ମନ୍ଦିର କା ସାଂସ୍କୃତିକ ବିସ୍ତାର, ସୋମନାଥ ସଂସ୍କୃତ ୟୁନିଭର୍ସିଟି କି ସ୍ଥାପନା, ମାଧବପୁର ମେଲେ କି ଲୋକପ୍ରିୟତା, ଇନସେ ହମାରି ବିରାସତ ମଜବୁତ ହୋ ରହି ହେ। ୟାନି ଆଜ କା ଭାରତ ଆସ୍ଥା କୋ ସ୍ମରଣ କରନେ କେ ସାଥ ହି ଇନଫ୍ରାଷ୍ଟ୍ରକ୍ଚର କନେକ୍ଟିଭିଟି ଆଉ ଟେକ୍ନୋଲୋଜି କେ ଜରିଏ ଉସେ ଭବିଷ୍ୟ କେ ଲିଏ ସଶକ୍ତ ବି କର ରହା ହେ। ଓ ତାକତେ ମୌଜୁଦ ହେ, ହମେ ଖୁଦ କୋ ଶକ୍ତିଶାଳୀ ବନାନା ହେ, ଏକଜୁଟ ରହନା ହେ, ଏସି ହର ତାକତ କୋ ହରାନା ହେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୋମନାଥ ମହାଦେବଙ୍କ ପୂଜାର୍ଚ୍ଚନା କରିଥିଲେ। 108 ପ୍ରତୀକାତ୍ମକ ଅଶ୍ୱ ସହ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରାରେ ସେ ସାମିଲ ହୋଇଥିଲେ। ଏହି ଶୌର୍ଯ୍ୟ ଯାତ୍ରା ଦେଶର ପରାକ୍ରମ, ପରମ୍ପରା ଓ ସଂସ୍କୃତିର ଭବ୍ୟ ପ୍ରତୀକ ଅଟେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଓ ଓପିଡି କୋଠାର ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମୟରେ ଦୁର୍ଘଟଣା ହାର ବଢ଼ି ଚାଲିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଟ୍ରମା କେୟାର ସେଣ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି। ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଓ ସୁନିଶ୍ଚିତ ଚିକିତ୍ସା ଯୋଗାଇଦେବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ। ସରକାର ରାଜ୍ୟର ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ମୋଟ 99 ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ସମ୍ବଲପୁର ଟ୍ରମା କେୟାର ସେଣ୍ଟର ଓ ଓପିଡି ନିର୍ମାଣ ପାଇଁ 21,28,00,000 ଟଙ୍କା ବ୍ୟୟ କରାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ସହରବାସୀଙ୍କୁ 24 ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ 451,24,00,000 ଟଙ୍କା ବ୍ୟୟର ଏକ ବୃହତ୍ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରକଳ୍ପ ଅଧୀନରେ ସହର ମଧ୍ୟରେ ପ୍ରାୟ 340 କିଲୋମିଟର ଦୀର୍ଘ ପାଣି ପାଇପ୍ ଲାଇନ୍ ବିଛାଯିବାର ଯୋଜନା ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଦୈନିକ 100 ମିଲିୟନ୍ ଲିଟର ପାନୀୟ ଜଳ ଘରେ ଘରେ ପହଞ୍ଚାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଉରକେଲା ବିମାନ ଦୁର୍ଘଟଣା ସ୍ଥଳରେ ଆଜି ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଦଳ ପହଞ୍ଚ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି। ପରିବହନ ସଚିବ ଉଷା ପାଢ଼ୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଶ୍ରୀମତୀ ପାଢ଼ୀ କହିଛନ୍ତି, ରାଜ୍ୟ ସରକାର ଘଟଣା ସମ୍ପର୍କରେ ନିୟମିତ ଭାବେ ଅନୁଧ୍ୟାନ କରୁଛନ୍ତି। ଆହତମାନଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।
ଗୋଟେ ଟିମ୍ ମଧ୍ୟ ଗଠନ କରାଯାଇଛି, ଚିଫ୍ ସେକ୍ରେଟାରୀ ମ୍ୟାଡମ୍ ମଧ୍ୟ ତାକୁ ମନିଟର କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଆମ ମନ୍ତ୍ରୀଙ୍କର ନିର୍ଦ୍ଦେଶ ମଧ୍ୟ ଅଛି। ଆମର ଉଦ୍ଦେଶ୍ୟ ହେଲା ଯେମିତି ସେମାନଙ୍କର ଯେକୌଣସି ହେଲ୍ଥ ରିକ୍ୱାୟାରମେଣ୍ଟ ଅଛି ସେଇଟା ଆମେ ପ୍ରୋଭାଇଡ୍ କରିବା। ଗୋଟେ ଟିମ୍ ଅଫ୍ ଏକ୍ସପର୍ଟସ୍ ଡକ୍ଟର୍ସ ମାନଙ୍କର ଷ୍ଟେଟ୍ ଲେଭେଲ୍ରେ କରାଯାଇଛି, ଯେ ଜାଗାରେ ଆହତମାନେ ଆଡମିଟେଡ୍ ଅଛନ୍ତି ସେମାନଙ୍କ ସାଙ୍ଗରେ କଣ୍ଟିନ୍ୟୁଅସ୍ଲି ଯୋଗାଯୋଗ କରୁଛନ୍ତି ସମସ୍ତେ। ଯେ 5 ଇନକ୍ଲୁଡିଂ 2 ପାଇଲଟ୍, ତାଙ୍କର ଲାଇଫ୍ ଥ୍ରେଟନ୍ର କୌଣସି ଇସ୍ୟୁ ନାହିଁ, ଯେ ଇଞ୍ଜୁରି ଅଛି ତାକୁ ଟ୍ରିଟମେଣ୍ଟ ଦିଆହେଉଛି।
ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଆଜି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜର ସ୍ନାତକୋତ୍ତର ବିଭାଗରେ ଆହୁରି 19 ସିଟ୍ ବୃଦ୍ଧି ପାଇବ। ଏନେଇ ରାଜ୍ୟ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକଙ୍କ ପକ୍ଷରୁ ପତ୍ର ମାଧ୍ୟମରେ ଏମ୍କେସିଜି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏଥିମଧ୍ୟରେ ଚକ୍ଷୁ, ଜେନେରାଲ ସର୍ଜରୀ, ପାଥୋଲୋଜି ଆଦି ବିଭାଗ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ପରିସରରେ ଦ୍ୱିତୀୟ ବାର୍ଷିକ ବୌଦ୍ଧଗୁରୁ ପଦ୍ମସମ୍ଭବ ସମାରୋହ ଆଜି ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି। ଗଜପତି ଜିଲ୍ଲା ଜିରାଙ୍ଗସ୍ଥିତ ବୌଦ୍ଧ ବିହାରର ଗୁରୁ ଜିଗ୍ମୟ ରିନୋପଚ ଏହି ବୌଦ୍ଧ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଚଳିତ ମାସ 11 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବୌଦ୍ଧ ଧର୍ମ ପ୍ରାର୍ଥନା ସମାରୋହରେ ଭାରତ ସମେତ ଅନ୍ୟ 16 ବିଦେଶୀ ରାଷ୍ଟ୍ରର ବୌଦ୍ଧ ସନ୍ନ୍ୟାସୀମାନେ ଏଥିରେ ସାମିଲ ହୋଇଛନ୍ତି। ନେପାଳ, ଭୁଟାନ, ତାଇୱାନ, ଥାଇଲାଣ୍ଡ, ମିଆଁମାର, ଭିଏତନାମ, ବ୍ରାଜିଲ, ଆମେରିକା, ଇଂଲଣ୍ଡ, ବାଂଲାଦେଶ ଓ ତିବ୍ଦତ ଆଦି 17 ଦେଶର 1600 ବୌଦ୍ଧ ସନ୍ନ୍ୟାସୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଉଦୟଗିରିରେ ଆସି ପହଞ୍ଚିଛନ୍ତି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶନି ଗୋଖରଙ୍କ ତତ୍ତ୍ୱାବଧାନରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମାରୀ ଗ୍ରାମ ପଞ୍ଚାୟତର ସଂଲଗ୍ନ ଘୋଡ଼ାହାଡ଼ ନଦୀବନ୍ଧରେ ଚାଲିଥିବା କୁମ୍ଭୀର ଗଣନା କାର୍ଯ୍ୟ ଶେଷ ହୋଇଛି। କୁମ୍ଭୀର ଗଣନା ପାଇଁ ବନ ବିଭାଗ ପକ୍ଷରୁ 25 ଦଳ ଗଠନ କରାଯିବା ସହ ଦିଗପହଣ୍ଡିର ଭାରପ୍ରାପ୍ତ ରେଞ୍ଜର ସନ୍ତୋଷ ବିଷୟଙ୍କ ନେତୃତ୍ୱରେ 25 ଉର୍ଦ୍ଧ୍ୱ ବନ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଥିଲେ। ଘୋଡ଼ାହାଡ଼ ଡ୍ୟାମ୍ରେ 63 କୁମ୍ଭୀର ରହିଥିବା ବେଳେ ଅନ୍ୟାନ୍ୟ ଜଳାଶୟରେ 32 କୁମ୍ଭୀର ରହିଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଡ୍ୟାମ୍ରେ 95 ମଗର ପ୍ରଜାତିର କୁମ୍ଭୀର ରହିଥିବାର ଗଣନାରୁ ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାର ଦାମାବେଡ଼ା ଗ୍ରାମରେ ବନ ବିଭାଗ ପକ୍ଷରୁ ଆଜି ଜଙ୍ଗଲ ନିଆଁ ପରିଚାଳନା, ବନ୍ୟଜନ୍ତୁ ସୁରକ୍ଷା ଓ ସଚେତନତା ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଥିଲି ବନାଞ୍ଚଳ ଅଧିକାରୀ ବସୁଦେବ ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ଯୋଗଦେଇ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା 99 ବନବାସୀ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟାଡିୟମରେ ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୀତାକାନ୍ତ ରାଉତ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଏହାକୁ ଉଦ୍ଘାଟନ କରିଛନ୍ତି। କୃଷି ଯନ୍ତ୍ରପାତିର ବିପଣନ ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିବାବେଳେ ସରକାର ରିହାତି ମାଧ୍ୟମରେ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ବୋଲି ସ୍ଥାନୀୟ ବିଧାୟକ ଚାଷୀମାନଙ୍କୁ ଅବଗତ କରିଛନ୍ତି। ଭଦ୍ରକ ଜିଲ୍ଲା ନେହେରୁ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଜିଲ୍ଲାର 7 ବ୍ଲକରୁ ଆସିଥିବା ଶତାଧିକ ମଣ୍ଡପ ବୁଲି ଦେଖିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ ପଞ୍ଚାୟତର ବହୁ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ତାଲୁକ ଆଇନସେବା କମିଟି ପକ୍ଷରୁ ଛତ୍ରପୁର ଉପକାରଗାର ପରିସରରେ କଏଦୀମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦରା ଜଜ୍ ପ୍ରଦୀପ କୁମାର ସାମଲ ଅଧ୍ୟକ୍ଷତା କରି ନିଶା ସେବନ ନ କରିବାକୁ ବନ୍ଦୀମାନଙ୍କୁ ପରାମର୍ଶ ଦେଇଥିଲେ। କଏଦୀମାନେ ଆଇନର ସାହାଯ୍ୟ ନେବା ଉପରେ ଶ୍ରୀ ସାମଲ ଗୁରୁତ୍ୱାରୋପ କରିଥିଲେ। ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ଼ ଶ୍ରୀରାମ ମନ୍ଦିର ପରିସରରେ ଏକ ବିଦ୍ୱାନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ଜାତୀୟ ମାନବାଧିକାର କମିଶନ ସଦସ୍ୟ ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଯୋଗଦେଇ ମାନବାଧିକାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସମେତ ବହୁ ଆଇନ ବିଶେଷଜ୍ଞ ଯୋଗଦେଇଥିଲେ। କଳାହାଣ୍ଡିରେ ଘୁମୁରା ଉତ୍ସବ ପୂର୍ବରୁ ଆଜି ପଥୋତ୍ସବର ଆୟୋଜନ କରାଯାଇଥିଲା। ଏଥିରେ 2000+ ଛାତ୍ରଛାତ୍ରୀ ସାମୂହିକ ବନ୍ଦେ ମାତରମ୍ ଗାନ କରିଥିଲେ। ଏହାସହ ପଥୋତ୍ସବରେ ବିଭିନ୍ନ କଳାକୃତି, ଖାଦ୍ୟମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, କଳାହାଣ୍ଡି ତହସିଲଦାର ଅନିମେଶ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ପାଣିପାଗ ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 3 ମଧ୍ୟରେ ରାତ୍ରିର ସର୍ବନିମ୍ନ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଶୀତର ଲହରୀ ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ଦେଶର ଐତିହ୍ୟ ସହ ଜଡ଼ିତ ରହି ବିକଶିତ ଭାରତ ଲାଗି ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ସୋମନାଥ ସ୍ୱାଭିମାନ ପର୍ବରେ ହେଲେ ସାମିଲ। ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଓ ଓପିଡି କୋଠାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ରାଉରକେଲା ବିମାନ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କଲେ ପରିବହନ ସଚିବ। ଏବଂ ଯାଜପୁର ଜିଲ୍ଲାର ଉଦୟଗିରିଠାରେ ଆରମ୍ଭ ହେଲା ବୌଦ୍ଧଗୁରୁ ପଦ୍ମସମ୍ଭବ ସମାରୋହ ଏବଂ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।